ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଅପରେସନ ସିନ୍ଦୁର ଆମର ସଂକଳ୍ପ, ସାହସ ଓ ବଦଳୁଥିବା ଭାରତର ଦୃଷ୍ଟାନ୍ତ ବୋଲି ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ NDA ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ନେଇ ସୂଚନା ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 35 ଚକ ନିର୍ମାଣ କାର୍ଯ୍ୟ ଶେଷ। ଅଖ ଓ ଦଣ୍ଡା ନିର୍ମାଣ ପାଇଁ ପହଞ୍ଚିଲା କାଠ। ଏବଂ ରାଜ୍ୟରେ ଆଗାମୀ 7 ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ। ଅପରେସନ ସିନ୍ଦୁର ଭାରତର ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରିଛି। ଏହା ଆମର ସଂକଳ୍ପ, ସାହସ ଓ ବଦଳୁଥିବା ଭାରତର ଦୃଷ୍ଟାନ୍ତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ର 122 ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଅପରେସନ ସିନ୍ଦୁର ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନୂଆ ଉତ୍ସାହ ଓ ଆତ୍ମବିଶ୍ୱାସ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୁର ସମୟରେ ସଶସ୍ତ୍ର ବାହିନୀ ଦ୍ୱାରା ପ୍ରଦର୍ଶିତ ବୀରତ୍ୱର ପ୍ରଶଂସା କରିଛନ୍ତି। ଆତଙ୍କବାଦ ବିରୋଧ ଲଢ଼େଇରେ ସମଗ୍ର ଦେଶ ଏକଜୁଟ ହୋଇ ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଅପରେସନ ସିନ୍ଦୁରର ସଫଳତା ପରେ ଦେଶର ଅନେକ ଛୋଟ ବଡ଼ ସହର ଓ ଗାଁରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଦେଶରେ ସଶସ୍ତ୍ର ବାହିନୀକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହଜାର ହଜାର ଲୋକ ତ୍ରିରଙ୍ଗା ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ। ଭାରତୀୟ ସେନା ଅଦମ୍ୟ ସାହସର ସହିତ ସ୍ୱଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲେ, ଯାହା ଆତ୍ମନିର୍ଭର ଭାରତର ସଂକଳ୍ପକୁ ପ୍ରତିପାଦନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତରେ ପ୍ରସ୍ତୁତ ଖେଳନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିତାମାତାଙ୍କୁ ପିଲାଙ୍କ ପାଇଁ ସ୍ୱଦେଶ ପ୍ରସ୍ତୁତ ଖେଳନା କ୍ରୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଜନଭାଗିଦାରିତା ଭାରତର ପ୍ରମୁଖ ଶକ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାରତରେ ପ୍ରସ୍ତୁତ ଉତ୍ପାଦ କିଣିବା ପାଇଁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଅର୍ଥନୀତିକୁ ସୁଦୃଢ଼ କରିବା ସହ ଦେଶ ଗଠନରେ ଭାଗିଦାରିତାକୁ ପ୍ରୋତ୍ସାହନ ପ୍ରଦାନ କରିବ। ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ, ମହାରାଷ୍ଟ୍ରର ଅସ୍ମିତା ଧୋନ୍ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ପ୍ରଦର୍ଶନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି।
ଇସ୍ ବାର ଖେଲୋ ଇଣ୍ଡିଆ ମେ କୁଲ 26 ରେକର୍ଡ ବନେ। ୱେଟ୍ ଲିଫ୍ଟିଂ ସ୍ପର୍ଦ୍ଧାଓଁ ମେ ମହାରାଷ୍ଟ୍ର କି ଅସ୍ମିତା ଧୋନେ, ଓଡ଼ିଶା କି ହର୍ଷବର୍ଦ୍ଧନ ସାହୁ ଆର ଉତ୍ତର ପ୍ରଦେଶ କେ ତୁଷାର ଚୌଧୁରୀ କେ ଶାନଦାର ପ୍ରଦର୍ଶନ ନେ ସବକା ଦିଲ ଜିତ ଲିଆ।
ଓଡ଼ିଶାର ଭାରୋତ୍ତୋଳନକାରୀ ହର୍ଷବର୍ଦ୍ଧନ ସାହୁ ତାଙ୍କର ସଫଳତାର ଯାତ୍ରା ସମ୍ପର୍କରେ ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି,
ଜାଣିନଥିଲି କି ମୋ ନାଁ ପ୍ରଧାନମନ୍ତ୍ରୀ ସାର୍ ନେବେ ବୋଲି, ଯୋଉଟା କି ମୁଁ ଆଜି ବହୁତ ଖୁସି ଅଛି। ଓଡ଼ିଶାରୁ ଟିକେ ଯଦି ଆହୁରି ବହୁତ ବେଟର ହେଲ୍ପ ହେଇଯିବ, ଦେନ୍ ମୁଁ ଆହୁରି ବହୁତ ଭଲ ଗେମ୍ ବି କରିବି। ଆଉ ମୁଁ ଆଜି ବହୁତ ମୋର ଫ୍ୟାମିଲି ବି ହାପି ଅଛି। ଖେଲୋ ଇଣ୍ଡିଆରେ ମୋର ଗୋଲ୍ଡ ଥିଲା ସ୍ନାଚ୍ 88 ଏଣ୍ଡ କ୍ଲିନ୍ ଜର୍କ 115 ରେକର୍ଡ କଲି।
ଗୁଜରାଟର ଗିର୍ଠାରେ ସିଂହଙ୍କ ସଂଖ୍ୟା ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 5 ମଧ୍ୟରେ ସିଂହଙ୍କ ସଂଖ୍ୟା 674 891 ପହଞ୍ଚିଛି। ଆନ୍ତର୍ଜାତିକ ଯୋଗ ଦିବସ ଆସନ୍ତା ମାସ 21 ପାଳନ କରାଯିବ। ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ସମସ୍ତଙ୍କୁ ଏହି ଦିବସ ମନେ ପକାଇ ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ଅପରେସନ ସିନ୍ଦୁର ଓ ଜାତିଗତ ଜନଗଣନାକୁ ପାରିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,
जिसने अपना पराक्रम दिखाया है उसकी भूरी भूरी प्रशंसा हुई है। तो यह प्रस्ताव सर्वसम्मति से पारित हुआ, जिसमें ऑपरेशन सिंदूर में प्रधानमंत्री मोदी जी की नेतृत्व क्षमता, सशक्त भारत, समर्थवान भारत और आत्मनिर्भर भारत कैसे बन रहा है।
सुशासन प्रसंग ऊपर आधारित यह दिनिकिया बैठक में 20 NDA शासित राज्य मुख्यमंत्री एवं 18 जन उप मुख्यमंत्री जोग देते। कार्यक्रम में ओडिशा मुख्यमंत्री मोहन चरण माझी जोग दे राज्य विकास ग्रहण କରାଯାଇଥିବା ନୂତନ ପଦକ୍ଷେପଗୁଡ଼ିକ ବିଷୟରେ ଅନ୍ୟମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସୁଶାସନ, ସମାବେଶୀ ବିକାଶ ଏବଂ ରାଜ୍ୟଗୁଡ଼ିକର ଉଲ୍ଲେଖନୀୟ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏହାସହ ଏକ ସମୃଦ୍ଧ ଏବଂ ସଶକ୍ତ ଭାରତ ଗଠନ ଦିଗରେ ସମସ୍ତେ ସହଭାଗୀ ହୋଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜୀବ ଭବନ ସମ୍ମିଳନୀ କକ୍ଷରେ ଆସନ୍ତା 29 ତାରିଖ ମଙ୍ଗଳବାର ଦିନ ପ୍ରାକ୍ ବନ୍ୟା ମୁକାବିଲା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହେବ। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବନ୍ୟା ପରିସ୍ଥିତିର ମୁକାବିଲା, ରାଜ୍ୟର ସମସ୍ତ ଡ୍ୟାମ୍ ଓ ନଦୀ ଗର୍ଭ ଜଳାଶୟ ପ୍ରକଳ୍ପର ସ୍ଥିତାବସ୍ଥା ସମ୍ପର୍କରେ ଆଲୋଚନା କରାଯିବ। ଦୁର୍ବଳ ନଦୀବନ୍ଧ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ଏହାର ମରାମତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ରାଜ୍ୟର ସମସ୍ତ ଜଳଭଣ୍ଡାରଗୁଡ଼ିକର ପରିଚାଳନାଗତ ପ୍ରସଙ୍ଗ, ନଦୀବନ୍ଧ ସୁରକ୍ଷା ଅନୁଧ୍ୟାନ, ବନ୍ୟା ମୁକାବିଲା ଟିମ୍ର ପ୍ରସ୍ତୁତି, ଗେଟ୍ ପରିଚାଳନା ନେଇ ମକ୍ଡ୍ରିଲ୍, ବନ୍ୟା ନିୟନ୍ତ୍ରଣ କକ୍ଷର ସ୍ଥିତି ଓ ଜନସଚେତନତାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଥାଲେସେମିଆ ଓ ସିକିଲ୍ସେଲ୍ ରୋଗୀଙ୍କ ପାଇଁ କେନ୍ଦ୍ରୀୟ ଅନୁଦାନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଉତ୍କର୍ଷ କେନ୍ଦ୍ର ନିର୍ମାଣ କରାଯିବ। ଏଥିପାଇଁ 20 କୋଟି ଟଙ୍କା ବ୍ୟୟ କରାଯିବ। କେନ୍ଦ୍ରୀୟ ଅନୁଦାନରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ରରେ ସିକିଲ୍ସେଲ୍ ଓ ଥାଲେସେମିଆ ରୋଗୀଙ୍କର ସମସ୍ତ ପ୍ରକାର ପରୀକ୍ଷା ବ୍ୟବସ୍ଥା କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ରଥଖଳାରେ 3 ରଥର 35 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। 3 ରଥର 14 ନାହାକା ଚୌପଟ କାର୍ଯ୍ୟ ଜାରି ରହିଥିବା ବେଳେ ଅଖ ଓ ଦଣ୍ଡା ନିର୍ମାଣ ନେଇ 32 ଖଣ୍ଡ କାଠ ପୁରୀରେ ପହଞ୍ଚିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମହାରଣା ସେବକଙ୍କ କାର୍ଯ୍ୟର ସହାୟକ ଭାବେ ଭୋଇ ସେବକ 3 ରଥର ଚୌପଟ ସରିଥିବା ଭୂଇଁ ଚୌତରାର ବିନ୍ଧ ଅନୁକୂଳ ପାଇଁ ମାପ ଚିହ୍ନର ସୂତାବାଡ଼ିଆ କାମ ଜାରି ରଖିଛନ୍ତି। ଏହାସହ 3 ରଥର 14 ନାହାକା ନିର୍ମାଣ କାର୍ଯ୍ୟ ପାଇଁ ରଥ ଅମିନ ଯୋଗାଇଥିବା 4 ଲେଖାଏଁ 20 ଫୁଟିଆ କାଠର ଚୌପଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପକାର ସେବକମାନଙ୍କ ଦ୍ୱାରା 3 ରଥ ଶାଲଗୁଜରେ ରୁଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ। ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଉନ୍ନୟନମୂଳକ ପ୍ରକଳ୍ପ ଓ ସଫଳତାର କାହାଣୀ ସମ୍ମିଳିତ ଆଲେଖ୍ୟ ପ୍ରକାଶ ପାଇବ। ଏଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଲେଖା ଆହ୍ୱାନ କରାଯାଉଛି। ଇଚ୍ଛୁକ ବ୍ୟକ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ଇମେଲ୍ରେ ଆସନ୍ତା ମାସ 2 ତାରିଖ ସୁଦ୍ଧା ପଠାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଡୁମରିମୁଣ୍ଡାଠାରେ 33/11 kV କ୍ଷମତାସମ୍ପନ୍ନ ସବ୍ଷ୍ଟେସନକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲୋକାର୍ପଣ କରିଛନ୍ତି। ସବ୍ଷ୍ଟେସନ ଅଧୀନରେ ଥିବା 4ଟି ପଞ୍ଚାୟତର ଲୋକ ଏହାଦ୍ୱାରା ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟ ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକ ରୂପେଶ ପାଣିଗ୍ରାହୀ, ଉତ୍କଳ ସମ୍ମିଳନୀର ସଦସ୍ୟବୃନ୍ଦ, ଗଜପତି ବିକାଶ ପରିଷଦର ବରିଷ୍ଠ କର୍ମକର୍ତ୍ତା, ବିଧାନସଭାର ସଚିବଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁରଠାରେ ଆଜି 80.2 mm ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 27 ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।
ହାଇଏଷ୍ଟ ରେନ୍ଫଲ ରେକର୍ଡ କରାଯାଇଛି କୋରାପୁଟରେ 80.2 mm ହାଇଏଷ୍ଟ ଟେମ୍ପରେଚର ରେକର୍ଡ କରାଯାଇଛି 30°C। ଆଗାମୀ 7 ଦିନ ପାଇଁ ବର୍ଷା କଣ୍ଟିନ୍ୟୁ ରହିବ, ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଉ ଝଟକା ପବନ 40-50 km ପର ଆୱାର୍ରେ ରହିବାର ସମ୍ଭାବନା ରହିଛି। 27 ତାରିଖ ଠାରୁ 30 ତାରିଖ ପର୍ଯ୍ୟନ୍ତ କିମ୍ବା 31 ତାରିଖ ପର୍ଯ୍ୟନ୍ତ ବି ବର୍ଷା ଲାଗି ରହିବ। ଆଉ ତା ସହିତ ଯଦି ଦେଖିବା ଫିସରମ୍ୟାନ ୱାର୍ଣ୍ଣିଂ ରହିଛି କି 29 ଆଉ 30 ଏଥିପାଇଁ କି ଆଉ ପବନର ଗତି 45 km ପର ଆୱାର୍ କିମ୍ବା ତାଠୁ ଅଧିକା ଯାଇପାରେ, କାରଣ ଗୋଟିଏ ଲୋ ପ୍ରେସର ଏରିଆ ବନିବାର ସମ୍ଭାବନା ରହିଛି।
ମୁଖ୍ୟ ସମ୍ବାଦ ପୁଣି ଥରେ ଅପରେସନ ସିନ୍ଦୁର ଆମର ସଂକଳ୍ପ ସାହସ ଓ ବଦଳୁଥିବା ଭାରତର ଦୃଷ୍ଟାନ୍ତ ବୋଲି ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ନେଇ ସୂଚନା ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏବଂ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।